ହ୍ୟାଲୋ ହଁ ତୋର ଯେଉଁ ନମ୍ବର୍ ଆଇବୁ ଖୋଲ ତ ନାଁ କଥା କହିଛି ଆରେ।